ଦିଟି ହାରା ମାଉସୀର ତଳ ଉପର ଷୋହଳ ସତର ଝିଅ ଦିଟି ହାରା ମାଉସୀର ତଳ ଉପର ଷୋହଳ ସତର ବଡ଼ ମାଳତୀ ସାନ ଲଳିତା ବଡ଼ ମାଳତୀ ସାନ ଲଳିତା ଜଣେ ସିନ୍ଦୁର ତ ଜଣେ ଅଳତା ଜଣେ କାହାଣୀ ତ ଜଣେ କବିତା ଜଣେ ସିନ୍ଦୁର ତ ଜଣେ ଅଳତା ବଡ଼ ମାଳତୀ ସାନ ଲଳିତା ଅଳପ ହସେ ସେ ଅଳପ କଥା ମାଳତୀ ଫୁଲେଇ ଲବଙ୍ଗ ଲତା ଅଳପ ହସେ ସେ ଅଳପ କଥା ପୁଅଙ୍କୁ ଦେଖିଲେ ପଡ଼େ ଝାଉଁଳି ଚାହେ ନାହିଁ ବୋଲି ସେ ଲାଜକୁଳି ପୁଅଙ୍କୁ ଦେଖିଲେ ପଡ଼େ ଝାଉଁଳି ଚାହେ ନାହିଁ ବୋଲି ସେ ଲାଜକୁଳି ମାଳତୀକୁ ଦିନେ ପାଇଲି ଏକା ତା ହାତରେ ଗୁଞ୍ଜି ଦେଲି ମୁଁ ଲେଖା ଲାଜେ ସର ସର ଲାଜେ ଜର ଜର ବୁଝି ଦେଲା ସେ ଆଖି ପତା ତାର ତଳକୁ ନଇ ଗଲା ତା ମଥା ଜଣେ ଆଳତୀ ତ ଜଣେ ସଳିତା ବଡ଼ ମାଳତୀ ତ ସାନ ଲଳିତା ଜଣେ ସିନ୍ଦୁର ତ ଜଣେ ଅଳତା ଜଣେ କାହାଣୀ ତ ଜଣେ କବିତା ଲଳିତା ରଙ୍ଗେଇ ଢଙ୍ଗେଇ ଖଣ୍ଡେ ହାତେ ମାପି ସିଏ ଚାଲେ ଚାଖେଣ୍ଡେ ଦେଖିଲେ ପୁଅଙ୍କୁ ଭାରି ଉଛୁଳେ ହସେଇ ଦିଏ ସେ ଆଖି ପିଛୁଳେ ଦେଖିଲେ ପୁଅଙ୍କୁ ଭାରି ଉଛୁଳେ ହସେଇ ଦିଏ ସେ ଆଖି ପିଛୁଳେ ବସିଥିଲା ଲଳିତା ନଈ କୂଳେ ଦେଖିଲି ତାକୁ ଏକା ସଞ୍ଜ ବେଳେ ପାଖେ ବସିଲା ଆଉ ଜିଗଲା ହେଲା ଅସମ୍ଭାଳ ବାକୁ ବତା ଖୋଲିଦେଲା ତାର ସର ମଛତା ଏ ଜଣେ ମାଣିକ ତ ଜଣେ ମୁକୁତା ଜଣେ ସିନ୍ଦୁର ତ ଜଣେ ଅଳତା ଝିଅ ଦୁଇଟି ହାରା ମାଉସୀର ଏ ତଳ ଉପର ଷୋହଳ ସତର ବଡ଼ ମାଳତୀ ସାନ ଲଳିତା ବଡ଼ ମାଳତୀ ସାନ ଲଳିତା ଜଣେ ସିନ୍ଦୁର ତ ଜଣେ ଅଳତା ଜଣେ କାହାଣୀ ତ ଜଣେ କବିତା ଜଣେ ଆଳତୀ ତ ଜଣେ ସଳିତା ବଡ଼ ମାଳତୀ ତ ସାନ ଲଳିତା ଜଣେ ମାଳିକ ତ ଜଣେ ମୁକୁତା ଜଣେ ସିନ୍ଦୁର ତ ଜଣେ ଅଳତା।